ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରଭୁ ତୁମେ ମଣିଷକୁ ଏଡ଼ି ପ୍ରେମ କରିବାରୁ, ପ୍ରଭୁ ତୁମେ ମଣିଷକୁ ଏଡ଼ି ପ୍ରେମ କରିବାରୁ, ଏକମାତ୍ର ତନୟଙ୍କୁ ଏକମାତ୍ର ତନୟଙ୍କୁ ଦାନ କଲ ଜଗତକୁ, ଦାନ କଲ ଜଗତକୁ। ପ୍ରଭୁ ତୁମେ ମଣିଷକୁ ଏଡ଼ି ପ୍ରେମ କରିବାରୁ, ଏଡ଼େ ସାରା ଘରେ ସତେ ଆପଣାର ରୂପ ଦେଇ, ତୁମ କଥା ଭୁଲି ଯାଇ ହଜି ଗଲା ପାପ ପଥେ, ସୟତନ ଦାସ ହୋଇ ପ୍ରେମେ ତୁମେ ପୁଣି ଭାବିଲ, ନ ଛାଡ଼ିବ ହଜିବାକୁ। ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର ପଥପ୍ରଦର୍ଶିକା ବେତାର ଅନୁଷ୍ଠାନ ତରଫରୁ ଆପଣଙ୍କୁ ହାର୍ଦ୍ଦିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ପ୍ରଭୁଙ୍କର ଅସୀମ ଅନୁଗ୍ରହରୁ ପୁନର୍ବାର ଆଜି ଆମେ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ସୁଯୋଗ ପାଇପାରିଛୁ, କାରଣ ପ୍ରଭୁ ଚାହାନ୍ତି ନାହିଁ ଆମମାନେ ବି ନଷ୍ଟ ହେଉ। ତେଣୁ ଆସୁ ଏହି ସୁଯୋଗର ସଦ୍ବ୍ୟବହାର କରି ଯେପରି ଆମମାନେ ସେହି ଅନନ୍ତ ଜୀବନର ଅଧିକାରୀ ହୋଇପାରିବା, ପ୍ରଭୁଙ୍କର ପଥରେ ଚାଲିପାରିବା। ସେଥିପାଇଁ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଆମମାନେ ଆମମାନଙ୍କ ଜୀବନରେ ଏକ ଦୃଢ଼ ପଦକ୍ଷେପ ନେବା, ତାହେଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ, ଆମମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣ କରାଇବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ପାଇଁ। ବାସ୍ତବରେ ପ୍ରଭୁ ତୁମେ ମହାନ ଈଶ୍ୱର, ପ୍ରତି ଗାଁରେ ବିଶ୍ୱସ୍ତ ପରମେଶ୍ୱର। ଆଜି ମଧ୍ୟ ପ୍ରଭୁ ତୁମେ ଆମମାନଙ୍କୁ ତୁମର ବାକ୍ୟ ମଧ୍ୟ ଦେଇ କଥା କହିବା ପାଇଁ ଯାଉଅଛ, କିନ୍ତୁ ପ୍ରଭୁ ତୁମେ ଆମମାନଙ୍କୁ ଏକ ପ୍ରସ୍ତୁତିର ହୃଦୟ ଦିଅ, ଏକ ସରଳ ବିଶ୍ୱାସର ହୃଦୟ ଦିଅ, ଆଉ ସେ ବାକ୍ୟକୁ ସରଳ ବିଶ୍ୱାସର ହୃଦୟରେ ଗ୍ରହଣ କରି ଯେପରି ଆମେ ତଦନୁଯାୟୀ ଜୀବନଯାପନ କରିବାକୁ ପାରିବୁ, ଏହି ଆଶୀର୍ବାଦ ଆଉ ଏହି ଶକ୍ତି ତୁମେ ଆମମାନଙ୍କୁ ଦାନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଆଇବ ପୁସ୍ତକର 22 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଇଲିଫାସ୍ଙ୍କର ତୃତୀୟ ଥର କଥୋପକଥନ। ଏହିଠାରୁ ତୃତୀୟ ପର୍ଯ୍ୟାୟର କଥୋପକଥନ ଆରମ୍ଭ, ଓ ଇଲିଫାସ୍ ହେଉଛନ୍ତି ଏହି ତୃତୀୟ ପର୍ଯ୍ୟାୟର ପ୍ରଥମ ବ୍ୟକ୍ତି ଯିଏକି ଆଇବଙ୍କ ସହିତ ତୃତୀୟ ଥର କଥୋପକଥନ କରିବାକୁ ଯାଉଅଛନ୍ତି। ଆପଣ ଜାଣିଥିବେ ଇଲିଫାସ୍ ହେଉଛନ୍ତି ଜଣେ ବ୍ୟକ୍ତି ଯାହାଙ୍କର କି ଅତି ଚମତ୍କାର ଅନୁଭୂତି ରହିଥିଲା। ତାହାଙ୍କର ଏକ ଅଦ୍ଭୁତ ତଥା ରହସ୍ୟଜନକ ଦର୍ଶନ ରହିଥିଲା। ସେ ଜଣେ ଆଧ୍ୟାତ୍ମିକ ପୁରୁଷ ଥିଲେ। ସେ ହେଉଛନ୍ତି ଜଣେ ଯେ କି କହନ୍ତି, ମୁଁ ଦେଖିଅଛି। ଆସନ୍ତୁ ଦେଖିବା ଏହି ତୃତୀୟ ଥର ଇଲଫସ୍ ଆଇବଙ୍କ ସହିତ କିପରି ବାଗ୍ଯୁଦ୍ଧ କରୁଅଛନ୍ତି। ତେବେ ଦେଖନ୍ତୁ ବାଇଶ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଅନନ୍ତର ତୈମନୀୟ ଇଲଫସ୍ ଉତ୍ତର କରି କହିଲା, ମନୁଷ୍ୟ କ'ଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ? ଅବଶ୍ୟ ଜ୍ଞାନୀ ଲୋକ ଆପଣା ପ୍ରତି ଲାଭଜନକ ଅଟେ। ଏହି ପ୍ରଶ୍ନର ପ୍ରକୃତ ଭାବ ଏହି ଯେ ଜଣେ ମନୁଷ୍ୟ ଈଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରିବ ନାହିଁ। ସେଠାରେ ଆଇବଙ୍କୁ ପଚାରନ୍ତି, ଆଇବ, ତୁମେ ଆପଣା ବିଷୟରେ ବହୁତ କିଛି ଚିନ୍ତା କରୁଅଛ, ମାତ୍ର ଈଶ୍ୱର ତୁମ ବିଷୟରେ କ'ଣ ଭାବୁଅଛନ୍ତି ବୋଲି ତୁମେ ଚିନ୍ତା କରୁଅଛ? ସେ ଭାବୁଛନ୍ତି, ଆଇବ ଏପରି ବାହାନା କରୁଅଛନ୍ତି ସତେ ଯେପରି ଈଶ୍ୱର ତାହାଙ୍କର ବ୍ୟବହାରରୁ କିଛି ସାହାଯ୍ୟ ବା ଉପକାର ପାଇପାରନ୍ତି, ଆଉ ଈଶ୍ୱର ଯଦି ତାହାଙ୍କୁ ପ୍ରତିବାଦ ନ ଦିଅନ୍ତି ତାହେଲେ ସେ ଈଶ୍ୱରଙ୍କ ନିମନ୍ତେ ଅଧିକ ଶକ୍ତିଯୁକ୍ତ ହୋଇପାରିବେ। ସେଥିପାଇଁ ଈଶ୍ୱର ତାହାଙ୍କୁ ସେହି କାରଣ ନିମନ୍ତେ ଧରି ରଖିଛନ୍ତି। ପ୍ରକୃତରେ ଇଲଫସ୍ ଆଇବଙ୍କୁ ଦୋଷାରୋପ କରିବାକୁ ଚାହୁଁଥିଲେ ଓ ଏହା ବାସ୍ତବରେ ଆଇବଙ୍କ ପ୍ରତି ସାନ୍ତ୍ୱନାଜନକ ବାକ୍ୟ ନଥିଲା, ଯେ କି ଏହିପରି ଏକ ଦୟନୀୟ ପରିସ୍ଥିତିରେ ସାହାଯ୍ୟ ଅପେକ୍ଷାରେ ଥିଲେ। ଦେଖନ୍ତୁ, ଆଜି ଅନେକ ଏହିପରି ଈଶ୍ୱରଙ୍କ ନିମନ୍ତେ ନିଜକୁ ଲାଭଜନକ ବୋଲି ବିଚାର କରନ୍ତି, ମାତ୍ର ସେମାନେ କେବଳ ପଚା ଫଳ ବ୍ୟତୀତ ଅନ୍ୟ କିଛି ନୁହନ୍ତି। ଆମେ କେହି ହେଲେ ଈଶ୍ୱରଙ୍କ ପ୍ରତି ଲାଭଜନକ ନୁହୁଁ, ଯେହେତୁ ଆମମାନଙ୍କର ସମସ୍ତ ଧର୍ମକର୍ମ ତାହାଙ୍କ ନିକଟରେ ଦୁର୍ଗନ୍ଧର ସମାନ। ଆମ୍ଭେମାନେ ନିଜର କ୍ରିୟାକର୍ମ ଦ୍ୱାରା ଈଶ୍ୱରଙ୍କର ସନ୍ତୋଷ ବାଚନ ହୋଇପାରିବା ନାହିଁ, କିମ୍ବା ଆମ୍ଭେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ। ଈଶ୍ୱର ଆମମାନଙ୍କର ସେବାଠାରୁ ଆମ୍ଭମାନଙ୍କର ଜୀବନ ଚାହାନ୍ତି, ଓ ଈଶ୍ୱର ଯେଉଁପରି ଭାବେ ଆମ୍ଭମାନଙ୍କ ଜୀବନରୁ ସମସ୍ତ ବିଷୟ ଆଶା କରନ୍ତି, ଆମେ ସେହିପରି ଭାବେ ତାହାଙ୍କୁ ଅର୍ପଣ କରିପାରିବା ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ସେବାର ବିଷୟକୁ ନେଇ ଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି, ଯାହାକି ଲୁକ ସତର ପର୍ବର ଦଶ ପଦରେ ସେ ଏହିପରି ପ୍ରକାଶ କରନ୍ତି, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଜ୍ଞାନୁସାରେ ସମସ୍ତ କର୍ମ କଲାଉତାରେ କୁହ, ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ କେବଳ ତାହା କରିଅଛୁ। ଏହାପରେ ବାଇଶ ପର୍ବର ତିନି ପଦରେ ଲେଖା ଅଛି, ତୁମ୍ଭେ ଯେ ଧାର୍ମିକ ଅଟ, ଏହା କ'ଣ ସର୍ବଶକ୍ତିମାନଙ୍କ ସୁଖର କାରଣ? ଅବା ତୁମ୍ଭେ ଯେ ଆପଣା ଆଚରଣ ସିଦ୍ଧ କରୁଅଛ, ଏହା କ'ଣ ତାହାଙ୍କ ପ୍ରତି ଲାଭଜନକ? ସମସ୍ୟାଟି ହେଉଛି ଯେ ସେମାନେ ପ୍ରକୃତରେ ଆଇବଙ୍କର ସମସ୍ୟା କ'ଣ ତାହା ଜାଣିବା ନିମନ୍ତେ ସମର୍ଥ ନଥିଲେ, ଓ ସେମାନେ ବାସ୍ତବରେ ତହିଁର ଉପଶମ କିପରି ହେବ ତାହା ଜାଣିନଥିଲେ। ସେମାନେ ତାହାଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ସମର୍ଥ ନଥିଲେ କି ତାହାଙ୍କୁ ସାହାଯ୍ୟ କରିପାରିନଥିଲେ। ତେବେ ଘଟଣାଟି ହେଉଛି ଯେ ଆଇବ ନିଜକୁ ନିଜେ ଧାର୍ମିକ ବୋଲି ବିଚାର କଲେ, ଯାହାକି ଈଶ୍ୱରଙ୍କ ଦୃଷ୍ଟିରେ ସନ୍ତୋଷଜନକ ବିଷୟ ନଥିଲା। ଆଜି ଅନେକ ଏହିପରି ଅଛନ୍ତି ଯେଉଁମାନେ ପ୍ରଭୁଙ୍କ ନିମନ୍ତେ କିଛି କରିଦେଲେ ବା ଗୀର୍ଜା ପ୍ରାର୍ଥନାରେ ବା ସଭାସମିତିରେ ପ୍ରଭୁଙ୍କ ନିମନ୍ତେ ସକ୍ରିୟ ଅଂଶଗ୍ରହଣ କଲେ, ନିଜକୁ ନିଜେ ଭାବି ନିଅନ୍ତି ଯେ ସେମାନେ ଈଶ୍ୱରଙ୍କର ପ୍ରିୟ ପାତ୍ର, ଓ ପ୍ରଭୁ ଯୀଶୁ ମଧ୍ୟ ସେହି ସମସ୍ତ ବିଷୟରେ ସେମାନଙ୍କ ପ୍ରତି ଅତି ସନ୍ତୁଷ୍ଟ। ସେମାନେ ଭାବନ୍ତି ଯେ ସେମାନେ ପ୍ରକୃତରେ ଈଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରିଛନ୍ତି, ମାତ୍ର ସେପରି ଭାବିବା ମଧ୍ୟ ଭୁଲ। ଆମେ କିଏ ତାହା ପ୍ରଥମେ ଆମକୁ ଜାଣିବାକୁ ହେବ, ଓ ଆମେ ଈଶ୍ୱରଙ୍କ ଉପରେ ଯେ ନିର୍ଭର ରଖିବାକୁ ହେବ ତାହା ଜାଣି ରଖିବାକୁ ହେବ, ଓ ଆମେ ଯେ ଈଶ୍ୱରଙ୍କ ସହାୟତା ବିନା କିଛି କରିନପାରୁ ଓ ଆମେ ଯେ ତାହାଙ୍କୁ ଆବଶ୍ୟକ କରୁ, ଏହା ସଦାସର୍ବଦା ସ୍ମରଣରେ ରଖିବାକୁ ହେବ। ଆମେ ତାହାଙ୍କ ଆଡ଼କୁ ସଦାସର୍ବଦା ଦୃଷ୍ଟି କରିବାକୁ ହେବ। ଏହାପରେ ବାଇଶ ପର୍ବର ଚାରିପଦରେ ଲେଖା ଅଛି, ତାହାଙ୍କ ପ୍ରତି ତୁମ୍ଭର ଭୟ ସକାଶୁ ସେ କ'ଣ ତୁମ୍ଭକୁ ଅନୁଯୋଗ କରନ୍ତି ଓ ତୁମ୍ଭ ସହିତ ବିଚାରରେ ଉପସ୍ଥିତ ହୋଇଅଛନ୍ତି। ଇଲିଫସ୍ ଆଇବଙ୍କୁ ପଚାରୁଛନ୍ତି, ଆଇବ, ତୁମେ କ'ଣ ଏତେ ଧାର୍ମିକ ଓ ସିଦ୍ଧ ଯେ ଈଶ୍ୱର ତୁମ୍ଭର ବିଚାର କରିବାକୁ ଭୟ କରୁଅଛନ୍ତି? କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ଯେତେବେଳେ ଆଇବଙ୍କୁ ସିଦ୍ଧ ବୋଲି କହନ୍ତି, ଏହାର ଅର୍ଥ ଆଇବ ହୋମବଳି ମଧ୍ୟ ଦେଇ ଈଶ୍ୱରଙ୍କ ସହିତ ଠିକ୍ ସମ୍ପର୍କ ସ୍ଥାପନ କରିଥିଲେ। ଆମେ ଜାଣୁ ଯେ ସେ ତାଙ୍କର ପୁତ୍ର ଓ କନ୍ୟାମାନଙ୍କ ନିମନ୍ତେ ବଳିଦାନ ପ୍ରଭୃତି ଉତ୍ସର୍ଗ କରିଥିଲେ। ପ୍ରକୃତରେ ଈଶ୍ୱର ଆଇବଙ୍କ ସହିତ କଥାବାର୍ତ୍ତା କରିବା ନିମନ୍ତେ ଭୟ କରିନଥିଲେ, କିନ୍ତୁ ସ୍ପଷ୍ଟ ଭାବେ ଦେଖିବାକୁ ଗଲେ ଏହି ବ୍ୟକ୍ତି ଏକ କଠିନ ସମୟର ମଧ୍ୟ ଦେଇ ଗତି କରୁଥିଲେ। ବାଇଶ ପର୍ବର ପାଞ୍ଚ ପଦରୁ ସାତ ପଦ ମଧ୍ୟରେ ଲେଖା ଅଛି, ତୁମ୍ଭର ଦୁଷ୍ଟତା କ'ଣ ବଡ଼ ନୁହେଁ ଓ ତୁମ୍ଭ ଅଧର୍ମର କିଛି ସୀମା ନାହିଁ, ଯେଣୁ ତୁମ୍ଭେ ଅକାରଣରେ ଆପଣା ଭାଇଠାରୁ ବନ୍ଧକ ନେଇଅଛ ଓ ତୁମ୍ଭେ ବସ୍ତ୍ରହୀନମାନଙ୍କର ବସ୍ତ୍ର କାଢ଼ି ନେଇଅଛ, ତୁମ୍ଭେ ପରିଶ୍ରାନ୍ତମାନଙ୍କୁ ପାନ କରିବା ପାଇଁ ଜଳ ଦେଇନାହଁ ଓ ତୁମ୍ଭେ କ୍ଷୁଦିତମାନଙ୍କୁ ଆହାର ଦେଇନାହଁ। ଏଠାରେ ଇଲିଫସ୍ ଅତି ଛୋଟ ଛୋଟ ବିଷୟ ନେଇ ଆଇବଙ୍କୁ ଦୋଷାରୋପ କରିବା ପାଇଁ ଚାହାନ୍ତି, ମାତ୍ର ଏହା ସେ କେବଳ ତାହାଙ୍କର ପରିସ୍ଥିତିକୁ ଦେଖି ଅନୁମାନ କରି କହନ୍ତି, କାରଣ ଏହି ସମସ୍ତ ବିଷୟ ଆଇବଙ୍କ ଜୀବନରେ ଦେଖାଯାଇନଥିଲା। ଆଉ ଯଦି ସେପରି ହୋଇଥାନ୍ତା ତାହେଲେ ଈଶ୍ୱର ଆଇବଙ୍କ ବିଷୟ ନେଇ ଏହିପରି ମତାମତ ଦେଇନଥାନ୍ତେ ଯେ ଆୟୁବ ସିଦ୍ଧ ସରଳ ପରମେଶ୍ୱର ଭୟକାରୀ ଓ କୁକ୍ରିୟା ତ୍ୟାଗୀ ଅଟନ୍ତି ବୋଲି। ତେବେ ଏହା ପୂରାପୂରି ଗୁଜବର ବିଷୟ ଥିଲା, ଯାହାକି ଇଲଫସ୍ ଆୟୁବଙ୍କ ପ୍ରତି ଦୋଷାରୋପ କରିବା ପାଇଁ ଚାହିଁଥିଲେ, ମାତ୍ର ଏହିପରି କଥା ଆୟୁବଙ୍କୁ ସାହାଯ୍ୟ କରିପାରିନଥିଲା। ଏହା ଆୟୁବଙ୍କୁ ନିଜର ଆତ୍ମପକ୍ଷ ସମର୍ଥନ କରିବା ନିମନ୍ତେ ବାଧ୍ୟ କରାଇଲା। ଏହା ତାହାଙ୍କୁ ଈଶ୍ୱରଙ୍କୁ ସମର୍ଥନ କରିବା ପରିବର୍ତ୍ତେ ତାହାଙ୍କ ନିଜକୁ ସମର୍ଥନ କରିବା ନିମନ୍ତେ କଢ଼ାଇ ନେଲା, କିନ୍ତୁ ଏଥିନିମନ୍ତେ ଦାୟୀ ଥିଲେ ଇଲିଫସ୍। ଶୁଣନ୍ତୁ ସେହି ଗୁଜବ ଆୟୁବଙ୍କ ବିଷୟରେ କ'ଣ କହେ। ବାଇଶ ପର୍ବର ଆଠ ପଦରୁ ଏଗାର ପଦ ମଧ୍ୟରେ ଲେଖା ଅଛି, ମାତ୍ର ବଳବାନ ଲୋକ ପୃଥିବୀ ଅଧିକାର କଲା ଓ ସମ୍ଭ୍ରାନ୍ତ ଲୋକ ତହିଁରେ ବାସ କଲା। ତୁମେ ବିଧବାମାନଙ୍କୁ ଖାଲି ହାତରେ ବିଦାୟ କରିଅଛ ଓ ପିତୃହୀନର ବାହୁ ଭଗ୍ନ ହୋଇଅଛି, ଏହେତୁ ତୁମ୍ଭ ଚାରିଆଡ଼େ ଫାନ୍ଦ ଅଛି ଓ ଆକସ୍ମିକ ଭୟ ତୁମକୁ ବ୍ୟାକୁଳ କରୁଅଛି। ଅବା ଅନ୍ଧକାର ଯାହା ଲାଗି ତୁମେ ଦେଖି ନ ପାର ଓ ଜଳରାଶି ତୁମକୁ ଆଚ୍ଛନ୍ନ କରୁଅଛି। ଦେଖନ୍ତୁ ଇଲିଫସ୍ କହନ୍ତି ଯେ ଏହି ସମସ୍ତ ବିଷୟ ଆୟୁବ କରିଅଛନ୍ତି, ଆଉ ବର୍ତ୍ତମାନ ତାହା ପ୍ରକାଶିତ ହେଉଅଛି। ସେ ଆୟୁବଙ୍କୁ ସତର୍କ କରାଇ କହନ୍ତି ଯେ ଈଶ୍ୱର ଉର୍ଦ୍ଧ୍ୱରେ ରହି ସମସ୍ତ ବିଷୟ ନିରୀକ୍ଷଣ କରୁଅଛନ୍ତି ଓ ସମସ୍ତ ଜାଣୁଅଛନ୍ତି। ଏହାପରେ ବାରପଦରେ ଲେଖା ଅଛି, ପରମେଶ୍ୱର କ'ଣ ଉଚ୍ଚତମ ସ୍ୱର୍ଗରେ ନାହାନ୍ତି ଓ ତାରାଗଣର ଉଚ୍ଚତା ଦେଖ, ସେସବୁ କେଡ଼େ ଉଚ୍ଚ। ଅନ୍ୟ ଅର୍ଥରେ କହିବାକୁ ଗଲେ ଇଲିଫସ୍ ଆୟୁବଙ୍କୁ କହନ୍ତି, ଆୟୁବ ତୁମେ ଏହି ସମସ୍ତ ବିଷୟ କରି ଆସୁଥିଲ ଓ ଭାବୁଥିଲ ଈଶ୍ୱର କିଛି ଦେଖିପାରୁନାହାନ୍ତି, ମାତ୍ର ଈଶ୍ୱର ତୁମର ସମସ୍ତ ବିଷୟକୁ ଦେଖିଅଛନ୍ତି। ଯଦିଓ ତୁମେ ଭାବୁଥିଲ ଯେ ତୁମେ ଏହିସବୁରୁ ପାର ପାଇଯିବ ବୋଲି, ମାତ୍ର ବର୍ତ୍ତମାନ ସ୍ପଷ୍ଟ ହୋଇଗଲା ଯେ ତୁମେ ଏହିସବୁରୁ ପାର ପାଇଲ ନାହିଁ, ତୁମେ ତୁମର କଲା କର୍ମର ପ୍ରତିଫଳ ଭୋଗ କରୁଅଛ। ଦେଖନ୍ତୁ ଇଲିଫସ୍ର ଯୁକ୍ତି ପୂରାପୂରି ଏହି ଗୋଟିଏ କାରଣ ଉପରେ ପର୍ଯ୍ୟବେସିତ ଯେ ଆୟୁବଙ୍କର କିଛି ଗୁପ୍ତ ପାପ ରହିଅଛି, ଯାହାକି ଅନ୍ୟ କେହି ଜାଣନ୍ତି ନାହିଁ, ମାତ୍ର କେବଳ ଈଶ୍ୱର ହିଁ ଜାଣନ୍ତି ଓ ବର୍ତ୍ତମାନ ଈଶ୍ୱର ତାହାଙ୍କର ଉପଯୁକ୍ତ ବିଚାର କରୁଅଛନ୍ତି। ଇଲିଫସ୍ଙ୍କ ଯୁକ୍ତି ଅନୁଯାୟୀ ଆୟୁବଙ୍କର ସମସ୍ତ ଦୁଃଖ ଓ କ୍ଲେଶର କାରଣ ହେଉଛି ତାହାଙ୍କର ଗୁପ୍ତ ପାପ, କିନ୍ତୁ ସେ ଭାବନ୍ତି ଯେ ଆୟୁବ ଭାବୁଛନ୍ତି ଯେଉଁ ସମସ୍ତ ବିଷୟ ଘଟୁଅଛି ଈଶ୍ୱର ତାହା ଜାଣନ୍ତି ନାହିଁ। ବାଇଶ ପର୍ବର ତେରରୁ ଚଉଦ ପଦ ମଧ୍ୟରେ ଲେଖା ଅଛି, ପୁଣି ତୁମେ କହୁଅଛ ପରମେଶ୍ୱର କ'ଣ ଜାଣନ୍ତି, ସେ ନିବିଡ଼ ଅନ୍ଧକାର ଦେଇ କ'ଣ ବିଚାର କରିପାରନ୍ତି, ନିବିଡ଼ ମେଘମାଳ ତାହାଙ୍କର ଆବରଣ, ଏଣୁ ସେ ଦେଖନ୍ତି ନାହିଁ ଓ ସେ ଆକାଶମଣ୍ଡଳରେ ଗମନାଗମନ କରନ୍ତି। ଅନ୍ୟ ଅର୍ଥରେ ଇଲିଫସ୍ କହିବା ପାଇଁ ଚାହାନ୍ତି, ଆୟୁବ ତୁମେ ଭାବୁଛ ଯେ ସେ ତୁମକୁ ଦେଖନ୍ତି ନାହିଁ ବୋଲି, ମାତ୍ର ସେ ତୁମକୁ ଦେଖନ୍ତି ଓ ତୁମ୍ଭ ବିଷୟରେ ଭଲ ଭାବେ ସମସ୍ତ କିଛି ଜାଣନ୍ତି, ତୁମେ ତାହାକୁ ଦେଖିପାର ନାହିଁ, ମାତ୍ର ସେ ତୁମକୁ ଦେଖନ୍ତି। ବାଇଶ ପର୍ବର ପନ୍ଦରରୁ ସତର ପଦରେ ଲେଖା ଅଛି, ଜହିଁରେ ଦୁଷ୍ଟ ଲୋକେ ଗମନ କରିଅଛନ୍ତି ତୁମେ କ'ଣ ସେହି ପୁରାତନ ପଥ ଧରିବ? ସେମାନେ ଅକାଳରେ ଛିଣ୍ଡାଗଲେ, ସେମାନଙ୍କ ଭିତ୍ତିମୂଳ ସ୍ରୋତ ପରି ଢଳାଗଲା। ସେମାନେ ପରମେଶ୍ୱରଙ୍କୁ କହିଲେ, ଆମ୍ଭମାନଙ୍କ ନିକଟରୁ ଦୂର ହୁଅ ଓ ସର୍ବଶକ୍ତିମାନ ଆମମାନଙ୍କ ପାଇଁ କ'ଣ କରିପାରନ୍ତି? ଦେଖନ୍ତୁ, ସେହି ଗୋଟିଏ ପ୍ରକାର ଯୁକ୍ତି ଯାହାକି ଆମେ ଆରମ୍ଭରୁ ଦେଖିଆସୁଅଛୁ। ଇଲଫସ୍ଙ୍କର ଯେଉଁ କେତେକ ଅନୁଭୂତି ଥିଲା, ସେହି ଅନୁଭୂତିକୁ ନେଇ ସେ ପ୍ରତ୍ୟେକ ବିଷୟକୁ ସେହିପରି ଭାବରେ ଚିନ୍ତା କରନ୍ତି ଓ ମତାମତ ଦିଅନ୍ତି। ସେ କହିପାରନ୍ତି, ମୁଁ ଦୁଷ୍ଟକୁ ଦେଖିଅଛି। ମାତ୍ର ଏହାର ଅର୍ଥ ନୁହେଁ ଯେ ଧାର୍ମିକମାନେ ସମସ୍ୟା ମଧ୍ୟ ଦେଇ ଗତି କରିବେ ନାହିଁ ବୋଲି। ଏହା ବାସ୍ତବରେ ତାଙ୍କର ଭୁଲ ଧାରଣା, ଯାହାକି ସେ ଆଇବଙ୍କ ପରିସ୍ଥିତିକୁ ନେଇ ଚିନ୍ତା କରନ୍ତି ଓ ଆଇବଙ୍କ ପ୍ରତି ଦୋଷାରୋପ କରନ୍ତି। ବର୍ତ୍ତମାନ ଇଲିଫସ୍ ଏଠାରେ ଏକ ସୁଷମାଚାରକୁ ଭିତ୍ତି କରି ତାହାଙ୍କର ମତାମତ ଦିଅନ୍ତି, ମାତ୍ର ଏହି ପ୍ରକାର ବିଷୟ ଆଇବ ଆବଶ୍ୟକ କରନ୍ତି ନାହିଁ, କାରଣ ସେ ସେହି ଉଦ୍ଧାରର ସମ୍ପର୍କ ଅଧିକାର କରିସାରିଛନ୍ତି। ସେ ଦୃଢ଼ତାର ସହିତ କହନ୍ତି, ମାତ୍ର ମୁଁ ଜାଣେ ଯେ ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି, ଯାହାକି 19:25 ଆମେ ଲକ୍ଷ୍ୟ କରିସାରିଛୁ। 22:21 ଲେଖା ଅଛି, ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ, ତଦ୍ୱାରା ମଙ୍ଗଳ ତୁମ ନିକଟରେ ଉପସ୍ଥିତ ହେବ। ଏହା ଥିଲା ଇଲଫସ୍ର ଆଇବଙ୍କ ପ୍ରତି ଉପଦେଶ। ଏହା ଅତି ଚମତ୍କାର ଆହ୍ୱାନ, ମାତ୍ର ଏହା ଆଇବଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ, କାରଣ ସେ ଏଥିପୂର୍ବରୁ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିସାରିଛନ୍ତି। ଏହା ତାହାଙ୍କର ସମସ୍ୟା ପ୍ରତି ଯଥାର୍ଥ ଉତ୍ତର ନଥିଲା। ଲେଖା ଅଛି, ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ। ଏହା ଏକ ଉତ୍ତମ ତଥା ଅନୁଗ୍ରହଜନକ ନିମନ୍ତ୍ରଣ, ଏହି ନିମନ୍ତ୍ରଣ ଯାହାକି ଈଶ୍ୱର ଆମମାନଙ୍କୁ ପ୍ରଦାନ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ନିମନ୍ତ୍ରଣ ଦିଅନ୍ତି। ସେ କହନ୍ତି, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ପାଉଲ ମଧ୍ୟ କହନ୍ତି, ଯାହାକି ରୋମିଓ 5:1 ଲେଖା ଅଛି, ଅତଏବ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। ଇଲଫସ୍ କହନ୍ତି, ତଦ୍ୱାରା ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ। ଏହା ମଧ୍ୟ ସତ୍ୟ, ଆମେ ଯଦି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା, ଆମ୍ଭେମାନେ ମଙ୍ଗଳ ପ୍ରାପ୍ତ ହେବା। ସେ ଆମମାନଙ୍କୁ ଉତ୍ତମ ବିଷୟମାନ ପ୍ରଦାନ କରିବେ। ଏହାପରେ 22:22-30 ମଧ୍ୟରେ ଏହିପରି ଲେଖା ଅଛି, ମୁଁ ବିନୟ କରୁଅଛି, ତାହାଙ୍କ ମୁଖ ନିର୍ଗତ ବ୍ୟବସ୍ଥା ଗ୍ରହଣ କର ଓ ତାହାଙ୍କ ବାକ୍ୟ ଆପଣା ହୃଦୟରେ ସଞ୍ଚୟ କର। ଯେବେ ତୁମେ ସର୍ବଶକ୍ତିମାନଙ୍କ ପ୍ରତି ଫେରିବ, ଯେବେ ଆପଣା ତମ୍ବୁରୁ ଅଧର୍ମ ଦୂର କରିବ, ତେବେ ତୁମ୍ଭେ ଦୃଢ଼ କରାଯିବ, ଯାହାକି ପ୍ରଥମେ ଆମେ 22 ଓ 23 ଲକ୍ଷ୍ୟ କରିବାକୁ ପାରୁ। ଏହି ଲୋକମାନେ ବାରମ୍ବାର ତାହାଙ୍କୁ ଗୋଟିଏ ବିଷୟ ଦେଇ ଦୋଷାରୋପ କରନ୍ତି, ଆଇବ ତୁମ ଜୀବନରେ ଗୁପ୍ତ ପାପ ଅଛି, ଆଉ ତାହା ତୁମ୍ଭେ ସ୍ୱୀକାର କର ଓ ଈଶ୍ୱରଙ୍କ ପ୍ରତି ଫେର। ସେମାନେ ତାହାଙ୍କ ସହିତ ଏହିପରି ବ୍ୟବହାର କରୁଅଛନ୍ତି, ସତେ ଯେପରି ଆଇବ ଅଧାର୍ମିକ ଓ ଈଶ୍ୱରଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ କି ସେ ଈଶ୍ୱରଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। କିନ୍ତୁ ତାହା ଠିକ୍ ନଥିଲା। ଆଇବଙ୍କର ଈଶ୍ୱରଙ୍କ ସହିତ ସମ୍ପର୍କ ଅତି ଦୃଢ଼ ଥିଲା, ଅତି ଘନିଷ୍ଠ ଥିଲା। ସେଥିପାଇଁ ତାହାଙ୍କର ସ୍ତ୍ରୀ ତାହାଙ୍କୁ କହିଲେ, ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର। ଏଥିରୁ ଜଣାଯାଏ ଯେ ଆଇବ ଯଦିଓ ଏହି ସମସ୍ତ କଷ୍ଟ, ଦୁଃଖ, କ୍ଲେଶ ତଥା ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ, ତଥାପି ସେ ପରମେଶ୍ୱରଙ୍କୁ ପରିତ୍ୟାଗ କରିନଥିଲେ। ଚିନ୍ତା କରନ୍ତୁ, ଯଦି ଆମେ ସେହି ଆୟୁବଙ୍କର କ୍ଷେତ୍ରରେ ଥାଆନ୍ତୁ, ଆମେ ସେ ପ୍ରକାର ସମସ୍ୟା, କ୍ଲେଶ, ଦୁଃଖର ସମ୍ମୁଖୀନ ହୋଇଥାନ୍ତୁ, ତାହେଲେ ଆମେ କ'ଣ କରିଥାନ୍ତୁ? ଆୟୁବ ତ ଧାର୍ମିକ ଥିଲେ, ସେ ତ କୌଣସି ପାପ କରିନଥିଲେ, ମାତ୍ର ତଥାପି ପ୍ରଭୁ ତାହାଙ୍କ ଜୀବନରେ ତାଙ୍କର ମହତ୍ ଅଭିମତକୁ ସଫଳ କରିବା ପାଇଁ ସେ ତାହାଙ୍କୁ ସେ ପ୍ରକାର ସମସ୍ୟା ମଧ୍ୟ ଦେଇ କଢ଼ାଇ ନେଲେ। ଏହା ତାହାଙ୍କ ନିମନ୍ତେ ମଙ୍ଗଳର ବିଷୟ ଥିଲା। କିନ୍ତୁ ଆଜି ଯଦି ଆମେ କୌଣସି ପ୍ରକାର ସମସ୍ୟା ବା ଦୁଃଖ ବା ସଙ୍କଟର ମଧ୍ୟ ଦେଇ ଗତି କରୁ, ତାହେଲେ ଆମେ କ'ଣ ଆୟୁବଙ୍କ ପରି ବିଶ୍ୱାସରେ ସ୍ଥିର ରହିପାରିବା? ନା ଆମେ ଆୟୁବଙ୍କ ପରି କହିପାରିବା ଯେ ଆମେ ଧାର୍ମିକ, ଆମର କୌଣସି ପାପ ନାହିଁ? କେବେ ନୁହଁ। ଆୟୁବଙ୍କ ବିଷୟ ନେଇ ଈଶ୍ୱର କହନ୍ତି ଯେ ସେ ସରଳ ଏବଂ ପରମେଶ୍ୱର ଭୟକାରୀ କୁକ୍ରିୟାତ୍ୟାଗୀ ଥିଲେ। କିନ୍ତୁ ଆମେ ସେ ପ୍ରକାର ସ୍ତରକୁ ଆସିପାରିନାହୁଁ କି ଆସିପାରିବା ନାହିଁ। ଜାଣତରେ ହେଉ ବା ଅଜାଣତରେ ହେଉ, ଆମ ଜୀବନରେ ଆମେ ଅନେକ ଭୁଲ ତ୍ରୁଟି କରୁ ଯାହା ନିମନ୍ତେ ଆମମାନେ ଦଣ୍ଡ ପାଇବା ଯୋଗ୍ୟ। ତେଣୁ ଆଜି ଯଦି ଆମମାନେ ଆମମାନଙ୍କ ଜୀବନରେ କୌଣସି ପ୍ରକାର ସମସ୍ୟା ବା ଦୁଃଖର ମଧ୍ୟ ଦେଇ ଗତି କରୁ, ଆମମାନେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ଆଉ ଯଦି ଆମେ ପ୍ରଭୁଙ୍କଠାରେ ବିଶ୍ୱାସରେ ସ୍ଥିର ଅଛୁ, ଆମେ ଜାଣିଛୁ ଯେ ଆମେ ପ୍ରଭୁଙ୍କଠାରେ ସରଳ ଅଛୁ, ପ୍ରଭୁଙ୍କଠାରେ ଆମମାନେ ନିଷ୍କପଟ ପ୍ରେମରେ ନିଜର ଜୀବନକୁ ସଂଯୁକ୍ତ କରିଅଛୁ, ତାହେଲେ ଆମମାନେ ଜାଣି ରଖିବା ଉଚିତ ଯେ ଏହା ଆମମାନଙ୍କର ମଙ୍ଗଳ ପାଇଁ, ଅମଙ୍ଗଳ ପାଇଁ ନୁହେଁ। ଯଦି ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟରେ ଦେଖିବା, ଆଜି ଅନେକ ପ୍ରଭୁଙ୍କର ଦାସମାନେ ସେମାନେ ସେମାନଙ୍କ ଜୀବନର ଏହି ପ୍ରକାର ଉତ୍ଥାନ ଓ ପତନର ଅନୁଭୂତି ମଧ୍ୟ ଦେଇ ସେମାନେ ପ୍ରଭୁଙ୍କଠାରେ ବିଶ୍ୱାସରେ ଦୃଢ଼ ହୋଇଥିଲେ। ଏପରି କୌଣସି ବ୍ୟକ୍ତି ନାହିଁ ଯେ କି କହିପାରିବ ଯେ ତା ଜୀବନରେ କୌଣସି ସମସ୍ୟା ନାହିଁ ବା ତା ଜୀବନରେ କୌଣସି କ୍ଲେଶ ନାହିଁ, କୌଣସି ସଙ୍କଟ ନାହିଁ, ଆଉ ସେ ପ୍ରଭୁଙ୍କ ନିକଟରେ ପୂରାପୂରି ଧାର୍ମିକ, ବିଶ୍ୱସ୍ତ ଆଉ ବିଶ୍ୱାସୀ। ନାହିଁ, ପ୍ରକୃତ ବିଶ୍ୱାସୀ ଯିଏ ତାହାକୁ ନିଶ୍ଚିତ ଭାବରେ ଅନେକ ପ୍ରକାର ଉତ୍ଥାନ ଓ ପତନର ମଧ୍ୟ ଦେଇ ଗତି କରିବାକୁ ହେବ, ତାହେଲେ ତାହାର ସେହି ବିଶ୍ୱାସ ଆହୁରି ଅଧିକରୁ ଅଧିକ ଦୃଢ଼ୀଭୂତ ହେବ। ତେଣୁ ପ୍ରିୟ ବନ୍ଧୁ, ଯଦି ଆଜି ପ୍ରଭୁଙ୍କ ନିମନ୍ତେ ଆପଣ କ୍ଲେଶ ସହ୍ୟ କରୁଛନ୍ତି, ତାହେଲେ ସେଥିରେ ଆନନ୍ଦ କରନ୍ତୁ। ନାହିଁ, ଯଦି ଆପଣଙ୍କର ଦୋଷ ଦୁର୍ବଳତା ହେତୁ ବା ପାପ ହେତୁ ଆପଣଙ୍କ ପ୍ରତି ଈଶ୍ୱରଙ୍କର ବିଚାର ବର୍ତ୍ତି ଅଛି, ତାହେଲେ ସେଥିପାଇଁ ଅନୁତାପ କରନ୍ତୁ, ନିଜର ଭୁଲକୁ ପ୍ରଭୁଙ୍କ ନିକଟରେ ସ୍ୱୀକାର କରନ୍ତୁ, କ୍ଷମା ମାଗନ୍ତୁ ଏବଂ ପ୍ରଭୁଙ୍କର ନିକଟବର୍ତ୍ତୀ ହୁଅନ୍ତୁ। ସେ ଆପଣଙ୍କୁ କୋଳେଇ ନେବେ। ତାହା ନହେଲେ ଜଗତରେ କୌଣସି ବ୍ୟକ୍ତି ଆପଣଙ୍କୁ ରକ୍ଷା କରିପାରିବେ ନାହିଁ, ଏହା ନିରାଟ ସତ୍ୟ। ଆପଣ ଆପଣଙ୍କର ଦୁଃଖ ଯଦି ମଣିଷ ନିକଟରେ ଜଣାଇବେ, ମଣିଷ କେବଳ କିଛି ସମୟ ପାଇଁ ଆପଣଙ୍କୁ ସାନ୍ତ୍ୱନାଜନକ ବାକ୍ୟ ଦେଇପାରେ, କିନ୍ତୁ ପରମୁହୂର୍ତ୍ତରେ ସେ ଆପଣଙ୍କ ବିଷୟରେ ମଧ୍ୟ ଅନେକ ଭୁଲ ଚିନ୍ତାଧାରା ନେଇପାରେ। ଯେପରିକି ଆୟୁବଙ୍କର ବନ୍ଧୁମାନେ ଆୟୁବଙ୍କର ଜୀବନ ବିଷୟ ନେଇ ଭୁଲ ଚିନ୍ତାଧାରା ମନ ମଧ୍ୟରେ ଧାରଣ କରିଥିଲେ। ତେଣୁ ପ୍ରିୟ ବନ୍ଧୁ, ପ୍ରଭୁ ଆପଣଙ୍କର ଜୀବନକୁ ଦେଖନ୍ତି ଏବଂ ଆପଣ ଆପଣଙ୍କର ଜୀବନ ବିଷୟରେ ଯଥେଷ୍ଟ କିଛି ଜାଣନ୍ତି। ତେଣୁ ଯଦି ଆପଣ ଜାଣୁଛନ୍ତି ଯେ ଆପଣଙ୍କର ଜୀବନ ପ୍ରଭୁଙ୍କଠାରେ ସଂଯୁକ୍ତ ହେବା ଦ୍ୱାରା, ପ୍ରଭୁଙ୍କୁ ଗ୍ରହଣ କରିବା ଦ୍ୱାରା ସମସ୍ୟାର ସମ୍ମୁଖୀନ ହୋଇଅଛି ବା ଦୁଃଖ କ୍ଲେଶର ସମ୍ମୁଖୀନ ହୋଇଅଛି, ତାହେଲେ ଭାଙ୍ଗି ପଡ଼ନ୍ତୁ ନାହିଁ, ଆହୁରି ବିଶ୍ୱାସରେ ସ୍ଥିର ରୁହନ୍ତୁ, ପ୍ରଭୁଙ୍କୁ ଆହୁରି ଦୃଢ଼ ଭାବେ ଜାବୁଡ଼ି ଧରନ୍ତୁ, ତାହେଲେ ପ୍ରଭୁ ଆପଣଙ୍କର ସହବର୍ତ୍ତୀ ହୋଇ ସେ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବେ। ଏହାପରେ 22-30 ମଧ୍ୟରେ ଲେଖା ଅଛି, ପୁଣି ତୁମ୍ଭେ ଧୂଳିରେ ଆପଣା ଧନ ଓ ନଦୀସ୍ଥିତ ପଥର ମଧ୍ୟରେ ଓଫିରର ସୁବର୍ଣ୍ଣ ପକାଇ ଦିଅ, ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନସ୍ୱରୂପ ଓ ତୁମ୍ଭ ପ୍ରତି ବହୁମୂଲ୍ୟ ରୌପ୍ୟ ସ୍ୱରୂପ ହେବେ, କାରଣ ସେତେବେଳେ ତୁମ୍ଭେ ସର୍ବଶକ୍ତିମାନଙ୍କଠାରେ ଆନନ୍ଦ କରିବ ଓ ପରମେଶ୍ୱରଙ୍କ ଆଡ଼େ ଆପଣା ମୁଖ ଟେକିବ। ତୁମେ ତାହାଙ୍କ ନିକଟରେ ପ୍ରାର୍ଥନା କରିବ ଓ ସେ ତୁମ୍ଭ କଥା ଶୁଣିବେ, ଓ ତୁମ୍ଭେ ଆପଣା ମାନତ ପରିଶୋଧ କରିବ, ମଧ୍ୟ ତୁମ୍ଭେ କୌଣସି ବିଷୟ ମନସ୍ଥ କଲେ ତାହା ତୁମ୍ଭ ପକ୍ଷରେ ସଫଳ କରାଯିବ, ତୁମ୍ଭର ସକଳ ପଥରେ ଦୀପ୍ତି ପ୍ରକାଶିତ ହେବ। ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ ଉନ୍ନତି ହେବ, ଓ ସେ ନମ୍ର ଲୋକକୁ ରକ୍ଷା କରିବେ, ଯେଉଁ ଲୋକ ନିର୍ଦ୍ଦୋଷ ନୁହେଁ ତାହାକୁ ହିଁ ସେ ଉଦ୍ଧାର କରିବେ, ହଁ ତୁମ୍ଭ ହସ୍ତର ସୂଚିତ ଦ୍ୱାରା ସେ ଉଦ୍ଧାର ପାଇବ। ଇଲିଫସ୍ ଭାବୁଛନ୍ତି ଯେ ଈଶ୍ୱର ଆୟୁବଙ୍କର ଶତ୍ରୁ, ମାତ୍ର ଈଶ୍ୱର ଆୟୁବଙ୍କର ଶତ୍ରୁ ନଥିଲେ। ଏହି ପ୍ରକାର ପ୍ରଚାର କରିବା ମଧ୍ୟ ଈଶ୍ୱରଙ୍କର ଅତି ଘୃଣାର ବିଷୟ। ଇଲିଫସ୍ ଠିକ୍ ଭାବରେ ଈଶ୍ୱରଙ୍କୁ ଉପସ୍ଥାପିତ କରିପାରୁ ନାହାନ୍ତି କିମ୍ବା ସେ ଆଇବଙ୍କ ପ୍ରତି କୌଣସି ସାହାଯ୍ୟ ଅଥବା ସହାନୁଭୂତି ଅଥବା ସାନ୍ତ୍ୱନା ଦେଖାଇ ପାରୁନାହାନ୍ତି। ମନୁଷ୍ୟମାନେ ପାପୀ ଏହା ପରିଷ୍କାର ଭାବେ ଜଣାଇବା ଉଚିତ, ମାତ୍ର ଈଶ୍ୱର ପାପୀକୁ ଘୃଣା କରନ୍ତି ନାହିଁ କି ଏହି ଜଗତ ସହିତ ତାହାଙ୍କର କୌଣସି ଶତ୍ରୁତା ନାହିଁ। ଈଶ୍ୱର ପାପୀକୁ ପ୍ରେମ କରନ୍ତି ଓ ତାହାକୁ ଉଦ୍ଧାର କରିବା ନିମନ୍ତେ ଚାହାନ୍ତି, କାରଣ ଈଶ୍ୱରଙ୍କ ବାକ୍ୟ କହେ ଦୁଷ୍ଟର ମରଣରେ ତାହାଙ୍କର କିଛି ସନ୍ତୋଷ ନାହିଁ। ତେଣୁକରି ଆସୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ, ତାହେଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ ଏବଂ ଜୀବନର ସମସ୍ତ ଅବସ୍ଥାରେ ସେ ଆମମାନଙ୍କୁ ତାଙ୍କର ସୁରକ୍ଷାର ବାହୁଛାୟା ତଳେ କଢ଼ାଇ ନେବେ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରଭୁ ତୁମି ମଣିଷକୁ ଏଡ଼େ ପ୍ରେମ କରିବାରୁ ଜାତନ ଯେତେ ପାପି ପାଇଁ ନୀର ବରେ ବରି ନେଲେ ନିଜ ଅଙ୍ଗେ କୃଷେ ନିଜ ପ୍ରାଣ ସେ ଦେଲେ ତାକୁ କ୍ଷମା କରିବାକୁ ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ ଏକମାତ୍ର ତନୟଙ୍କୁ ଏକମାତ୍ର ତନୟଙ୍କୁ ଦାନ କଲ ଜଗତକୁ ଦାନ କଲ।
প্রিয় শ্রোতা, আপন ঈশ্বর বাক্য শুণবা নিমন্তে সময় দেওয়ার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odiattv@radio882.com। তেবে আজি পাই এইখানে রাখুছু। প্রভু যীশু আপনাদের আশীর্বাদ করুন। নমস্কার।